वासुदेवाय ओम नम भगवते वासुदेवाय। श्रीमद्भागवतम एकादश स्कंद सप्तम अध्याय श्लोक 22। श्री भगवान उवाच एक द्वित्री चतुष्पादो बहुपाद सदा पद बव सन्ति पुरा सृष्टा तासां मे पौरुषी प्रिया। तेणु ये सप्तम अध्याय उद्धव जितने भगवान को ज्ञान विषय जानिया चाहते तेणु भगवान भगवान पाखे सब ज्ञान रही तथापि भगवान अन्य विद्वान व्यक्ति मान विषय कहते दत्तात्रेय जी की जन भगवान को अवतार सी 24 जन गुरु कर तेनाली 24 जन गुरु विषय कहते अध्याय पृथ्वी ठार कपोत पर्यंत 8 जन गुरु कथा कह तेणु ए श्लोक कह भगवान जो सृष्टि कर विभिन्न प्रकार जीव सृष्टि कले एक पाद दुई पाद चतुष्पाद बहुपाद किंतु एत जीव सृष्टि कले भू सब श्रेष्ठ भगवान प्रिय हो किए ना मनुष्य मैने कहीं मनुष्य गोटे उन्नत चेतना दि जा जो चेतना द्वारा से को चेतना मनुष्य उकूलित चेतना अन्य जीव मैंने जो 80 लक्ष प्रकार जीव अच्छा निम्न चेतना आवृत चेतना और संकुचित चेतना तेनाली मुकुलित चेतना द्वारा साहय से साधुसंग करे गुरु आश्रय नहीं भगवान को सेवा करे ये मुकुलित चेतना को उन्नत करी विकसित चेतना एवं पूर्ण विकसित चेतना स्वरूप से नहीं पार जो पूर्ण विकसित चेतन जड़े भगवान को सब बड़े दर्शन करे तेणु जहा हो जो 24 गुरु विषय कह किए किए ना पृथ्वी जदु महाराज जदु जे कि जजाति पुत्र सी तेरे देखले ऋषि जनक मुनि जनक बहुत आनंद रही कि घर फर ना कि ना बहुत अवधूत अवधूत कहे कौन बेस फेस किसी ठीक ठिकना ना के उल्ल नहीं रोते के आमर माँ पंच तत्वात्मक जो अच्छा भितर अवधूत कह जाए क्या जान अद्वैताचार्य अद्वैताचार्य अवधूत क्या सी दाढ़ी रखती है केत ठीक ठिकना ना अवधूत तार अर्थ से तेणु जोबले पचारे सी ये ब्राह्मण कहले ये होंगे दत्तात्रेय जो भगवान अवतार आम दक्षिण को गला दत्तात्रेय मंदिर देखे तेणु केत कहते ये जो शिरडी साई ये हूँ दत्तात्रेय अवतार आम जो जाइए ढेकाना कि कौन शास्त्र प्रमाण ना ये मनगढ़ा कथा सब दत्तात्रेय ज्ञान जो देखते कौन जदू को जदु संतिमे गुरु राजन भव बुद्धि उपासित मोर बहुत गुरु अच्छा मोर बुद्धि द्वारा मुझे सब जानी जत बुद्धि उपादाय मुक्तो टा मिह तान शुण तेणु मु तुमको कहूँ से गुरु मान विषय ना प्रभु किए किए आप गुरु ना पृथ्वी वायु आकाश मापो अग्नि चंद्रमा रवि कपतो जगर सिंधु पतंगो मधुक्रोज मधुना मधुहा हरिणो मीन पिंगला कुरोर्वक कुमारी सरकुत सर्प उन्नाभी सुपी सकृत एते मे गुरुवो राजन चतुर्विंशतिराश्रित शिक्षा वृत्तिषा अन्य शिक्ष महात्मन ये 24 जन गुरु मोर अच्छा कौन सब शिखिले ना पृथ्वी पाखर मुझे शिखिली हाँ गंभीरता सेवा अन्य मान सेवा करवा पहाड़ एवं वृक्ष ଏଇ ଦୁଇ ଜଣ ପୃଥିବୀର ଆମକୁ ଶିକ୍ଷା ଦେଉଛନ୍ତି। ପାହାଡ଼ ରୂପରେ ସେ ଗମ୍ଭୀର ରହିଛନ୍ତି ଏବଂ ବୃକ୍ଷ ରୂପରେ ସେ ସେବା କରୁଛନ୍ତି, ସମସ୍ତଙ୍କୁ ସେବା ଦେଉଛନ୍ତି। ସେ ବି ସହନଶୀଳତା ଏବଂ ଧୀରତା ମଧ୍ୟ, ଧୀର ରହିବା, ଯେତେ ବାହାର ହେଲେ ମଧ୍ୟ ସେ ସବୁ ସହୁଛନ୍ତି। ବାୟୁର ଠିକଣାରୁ କ'ଣ ଶିଖିଲେ ପ୍ରଭୁ ନା, ବାୟୁ ଯେମିତି ଜଣେ ବାୟୁ ପ୍ରାଣ ବାୟୁକୁ ନେଇକରି ଜୀବନ ଧାରଣ କରୁଛି, ସେଭଳି ଭାବରେ ଜଣେ ଯେତିକି ମିଳୁଛି ସେତିକିରେ ସେ ସନ୍ତୁଷ୍ଟ ରହିବା, କଳୁଷିତ ହେବ ନାହିଁ ସେ। ଆଚ୍ଛା ପ୍ରଭୁ, ଆକାଶରୁ କ'ଣ ଶିକ୍ଷା କଲେ ନା, ଆକାଶ ସବୁଠାରେ ରହୁଛନ୍ତି। ଯଥା ଆକାଶ ସ୍ଥିତଂ ବାୟୁ ନିତ୍ୟ ସର୍ବତ୍ର ଗୋ ମହାନ ତଥା ସର୍ବାଣି ଭୂତାନି ମସ୍ତାନି ତି ଉପଧାରୟ, ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି। ଆକାଶର ଉଦାହରଣ ବହୁତ ଦିଆଯାଇଛି, ଆକାଶ ସବୁଠି ଅଛି। ବିଶେଷ ଭାବରେ ଆକାଶର ତନ୍ମାତ୍ର ହେଉଛି କେଉଁଟା ନା, ଶବ୍ଦ। ଶବ୍ଦ କିଏ ବୋଲି କୁହାଯାଉଛି ନା, ତେଣୁ ଆକାଶ ସବୁଠାରେ ଅଛି। ତେଣୁ ଆକାଶ ସବୁଠି ଥିଲେ ମଧ୍ୟ ସେ କେଉଁଥିରେ ଲିପ୍ତ ହେଉନାହିଁ। ତେଣୁ ସେଇଭଳି ଭାବରେ ଆମେ ମଧ୍ୟ ସବୁଥିରେ ଏସବୁ କାର୍ଯ୍ୟ କଲେ ମଧ୍ୟ ଆମକୁ ନିର୍ଲିପ୍ତ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରଭୁ ଜଳରୁ କ'ଣ ଶିକ୍ଷା କରିବାର ଅଛି ନା, ଜଳରୁ ଶିକ୍ଷା କରିବାର ଅଛି କ'ଣ ନା, ସ୍ୱଚ୍ଛ ଜଳଟା, ସ୍ୱଚ୍ଛ ସେ ମିଶିଯାଉଛି ଯେତେବେଳେ ବୃଷ୍ଟି ହେଉଛି, ସେ ବୃଷ୍ଟି ଜଳଟା ହେଉଛି ସ୍ୱଚ୍ଛ ଜଳ, କିନ୍ତୁ ସିଏ ଯେତେବେଳେ ପୃଥିବୀ ପୃଷ୍ଠକୁ ଆସିଯାଉଛି ସେତେବେଳେ ସେ ଗୋଳିଆ ହେଇଯାଉଛି। ତେଣୁ ସେଇଭଳି ଭାବରେ ଆତ୍ମା ହେଉଛି ସ୍ୱଚ୍ଛ, ଭଗବାନଙ୍କର ଅଂଶ, କିନ୍ତୁ ଏ ଭୌତିକ ଜଗତର ତ୍ରିଗୁଣ ଭିତରେ ମିଶିଯାଇଥିବାରୁ ତା'ର ବିଭିନ୍ନ ପ୍ରକାର ଦୋଷ ସବୁ, ଗୁଣର ପ୍ରଭାବ ସବୁ ବାହାରୁଛି। ପ୍ରଭୁ ଅଗ୍ନିରୁ କ'ଣ ଶିକ୍ଷା କରିବା ନା, ଅଗ୍ନିରୁ ଶିକ୍ଷା ଏତିକି କରିବା ଯେ ଅଗ୍ନିରେ ଯେତେ ଅପବିତ୍ର ପଦାର୍ଥ ପକାଇଲେ ମଧ୍ୟ ଅଗ୍ନି ଅପବିତ୍ର ହେଉନି, ବରଂ ଅଗ୍ନି ସେ ସ୍ଥାନକୁ ପବିତ୍ର କରିଦେଉଛି ବା ସେ ଏକାଠିକୁ ପବିତ୍ର କରିଦେଉଛି ସେ ସ୍ଥାନ ସବୁକୁ। ତେଣୁ ସେଭଳି ଭାବରେ ଆମେ ମଧ୍ୟ ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେଲେ, ଯେତେ ଅସତ୍ସଙ୍ଗ ରହିଲେ ମଧ୍ୟ ଆମେ ସେ ଅସତ୍ସଙ୍ଗ ଦ୍ୱାରା ପ୍ରଭାବିତ ହେବା ନାହିଁ, ବରଂ ସେମାନଙ୍କୁ ସତ୍ସଙ୍ଗରେ ପ୍ରଭାବିତ କରିବା। ପ୍ରଭୁ ଚନ୍ଦ୍ରଠାରୁ କ'ଣ ଶିକ୍ଷା ନା, ଚନ୍ଦ୍ରରେ କ'ଣ ଦେଖୁଛ, ଚନ୍ଦ୍ରଟା ପୂର୍ଣ୍ଣମୀ ହେଲେ ତାପରେ କମି କମିକା ଯାଉଛି, ଅମାବାସ୍ୟା ହେଇଯାଉଛି, ପୁଣି ବଡ଼ି ବଡ଼ିକା ଯାଉଛି, ପୂର୍ଣ୍ଣମୀ ହେଉଛି ନା, ହଁ ସେଇଭଳି ଭାବରେ ତମର ଏ ଯେଉଁ ଶରୀର ଏଇଟା ଅର୍ଜୁନକୁ ଭଗବାନ କହିଥିଲେ ଜାଣିଛ ସେ ଶ୍ଳୋକ ନା କ'ଣ ନା, ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ତତ୍ର ନୁହେତି। ଏ ବଡ଼ି ବଡ଼ିକା ଯାଉଛି ଭୌତିକ ଜଗତ, ଶରୀର ମାନେ ଏ ସୃଷ୍ଟି ହେଉଛି, କିଛି ବୃଦ୍ଧି ପ୍ରାପ୍ତ ହେଉଛି, କିଛି କାଳ ସ୍ଥାୟୀ ରହୁଛି, କିଛି ବଂଶ ବିସ୍ତାର କରୁଛି, ଅନ୍ତିମରେ କ୍ଷୟ ହେଉଛି ଏବଂ ଅନ୍ତିମରେ ଧ୍ୱଂସ ହେଉଛି। କିନ୍ତୁ ଏ ଶରୀରର ପରିବର୍ତ୍ତନ ହେଲେ ବି ତୁମର କ'ଣ ପରିବର୍ତ୍ତନ ହେଉଛି କି ନା ପ୍ରଭୁ, ଆମର ହେଉନି ନା, ସେଇଟା ହେଉଛି ଶିକ୍ଷା ଚନ୍ଦ୍ରମାଙ୍କ ଠାରୁ। ପ୍ରଭୁ ସୂର୍ଯ୍ୟଙ୍କ ଠାରୁ କ'ଣ ଶିକ୍ଷା ନା, ସୂର୍ଯ୍ୟ ସବୁ ସ୍ଥାନରେ ପଡ଼ିଲେ ମଧ୍ୟ, ଅପବିତ୍ର ସ୍ଥାନରେ ପଡ଼ିଲେ ମଧ୍ୟ ସେଇଟାକୁ ସୂର୍ଯ୍ୟ ଅପବିତ୍ର ହେଉ ନାହିଁ। ସେଭଳି ଭାବରେ ଆମେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଲେ, ଯେତେ ଅପବିତ୍ର ସ୍ଥାନରେ ରହିଲେ ମଧ୍ୟ ଆମେ ପବିତ୍ର ହେଇକି ରହିବା। ପ୍ରଭୁ କବୁତର ବା କପୋତଙ୍କଠାରୁ କ'ଣ ଶିକ୍ଷା ଅଛି ନା, ଗୋଟେ ଥିଲେ କପୁତ ଦମ୍ପତି ଥିଲେ, ତାଙ୍କ ଭିତରେ ବହୁତ ସ୍ନେହ ତରାଗ ସବୁ ଥିଲା ଏବଂ ତାଙ୍କର ପିଲା କେତେବେଳେ ଜନ୍ମ ହେଇଥିଲେ, ସେ ତାଙ୍କୁ ଖାଇବା ପାଇଁ ଦେବା ପାଇଁ ଯେତେବେଳେ ଯାଇକରି ବାହାରୁ ସଂଗ୍ରହ କରି ଆଣୁଛନ୍ତି, ଦେଖିଲା ବେଳକୁ ଗୋଟେ ବ୍ୟାଧ ତାର ଜାଲ ବିଛେଇକରି ତାଙ୍କୁ ସବୁ ଧରି ନେଇଛି। ତା ଛୁଆମାନଙ୍କୁ ଯଦି ଜାଲରେ ପଡ଼ିବା ଦେଖିଲେ ମା ଆଉ ରହିପାରିଲାନି ସମ୍ଭାଳିକିରି, ସିଏ ମଧ୍ୟ ପଡ଼ିଗଲେ ସେଇଠି, ଏବଂ ତାଙ୍କର ସ୍ୱାମୀ ଯେତେବେଳେ ଦେଖିଲେ ଯେ ଆମର ସମସ୍ତ ସ୍ତ୍ରୀ ପିଲା ଛୁଆ ସମସ୍ତେ ପଡ଼ିଗଲେ ଜାଲରେ, ମୁଁ ବଞ୍ଚିକିରି କ'ଣ କରିବି, କହିକି ସିଏ ମଧ୍ୟ ଜାଲରେ ପଡ଼ିଲେ। ଏଇଭଳି ଭାବରେ ଅତ୍ୟଧିକ ସ୍ନେହ ବା ଅନୁରକ୍ତି ଠିକ୍ ନୁହଁ। ତେଣୁ ଜୀବନରେ ଚେଷ୍ଟା କରିବ କେମିତି ଭଗବାନଙ୍କୁ ପ୍ରାପ୍ତ ହେବ। ଏ ଶରୀରରେ ଏଇ ଭୌତିକ ଦେହରେ ଧାରଣ କରିଛ, ମନୁଷ୍ୟ ଦେହ ପ୍ରାପ୍ତ ହେଇଛ, ତେଣୁ ଏ ଏତେ ସ୍ନେହ ଭଗବାନ ପ୍ରତି ସେ ସ୍ନେହଟା ରଖିବା କଥା। ପ୍ରଭୁ ଅଷ୍ଟମ ଅଧ୍ୟାୟରେ ଏଇଟା କୁହାଯାଉଛି ଅଜଗର। ଆହୁରି ଅଷ୍ଟମ ଅଧ୍ୟାୟରେ ସେ କୁହାଯିବ ଅଜଗର ଠାରୁ ପିଙ୍ଗଳା ପର୍ଯ୍ୟନ୍ତ ନଅ ଗୁରୁଙ୍କ କଥା କୁହାଯିବ ଅଷ୍ଟମ ଅଧ୍ୟାୟରେ। ତେଣୁ 44 ଶ୍ଲୋକରେ ସେ ଅବଧୂତ କହୁଛନ୍ତି, ଆଶା ହି ପରମଂ ଦୁଃଖଂ ନୈରାଶ୍ୟଂ ପରମଂ ସୁଖଂ ଯଥା ସଂସିଦ୍ଧ କାନ୍ତାସାଂ ସୁଖଂ ସ୍ୱସ୍ୱାବ ପିଙ୍ଗଳା। ଅଷ୍ଟମ ଅଧ୍ୟାୟରେ କହୁଛନ୍ତି ଅଜଗର, ଅଜଗର ଯୋଉ ଅଜଗର ସାପ ସେ ଗୋଟେ ସ୍ଥାନରେ ପଡ଼ିଥାଏ, ସେ ଖାଇବା ପାଇଁ କୁଆଡ଼େ ଯାଏନି, ସେ ଗୋଟେ ସ୍ଥାନରେ ପଡ଼ିଥାଏ, ଭଗବାନ ତା ପାଇଁ ବ୍ୟବସ୍ଥା କରନ୍ତି। ତେଣୁ ସେଇଭଳି ଭାବରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି ଗୋଟେ ଏଇଭଳି ଶ୍ଲୋକ, ନା କ'ଣ ସେ ଶ୍ଲୋକ, ଅନନ୍ୟା ଚିନ୍ତେ ତୁ ମାଂ ଯେ ଜନା ପ୍ରତିପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହଂ। ତେଣୁ ଯଦି ଆମେ ଅନନ୍ୟ ଭାବରେ ଭଗବାନଙ୍କ ଶରଣରେ ଯିବା, ଭଗବାନ ଆମର ସମସ୍ତ ବ୍ୟବସ୍ଥା ବହନ କରିବେ। ନା ପ୍ରଭୁ, ସାଗରଠୁ କ'ଣ ଶିକ୍ଷା କରିବା? ନା ସାଗରରେ କ'ଣ ଦେଖୁଛ, ବର୍ଷା ଦିନେ କେତେ ନଦୀରେ ବଡ଼ି ସବୁ ଆସୁଛି? ନା ହଁ, ବହୁତ ବଢ଼ିଆ ଆସୁଛି। ନା ସେସବୁ ଯାଇକି ମିଶୁଛି ସମୁଦ୍ରରେ? ନା ହଁ। ନା ସମୁଦ୍ରରେ ମିଶିଲେ ସମୁଦ୍ର ଜଳପତନ ବଢ଼ୁଛି କି? ନା ନା ବଢ଼ୁନି। ସେଇଭଳି ଖରାଦିନେ ନଦୀରେ ଜଳ ନଥାଏ, ତାହେଲେ କ'ଣ ସମୁଦ୍ର ଜଳପତନ କମିଯାଉଛି କି? ନା ନା କମୁନି। ସେଇଭଳି ଭାବରେ ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ ଗୋଟେ ଶ୍ଲୋକ କହିଛନ୍ତି ଦ୍ୱିତୀୟ ଅଧ୍ୟାୟରେ, ଆପୂର୍ଯ୍ୟମାଣ ମଚଳ ପ୍ରତିଷ୍ଠମ ସମୁଦ୍ର ମାବ ପ୍ରବିଶନ୍ତି ତଦ୍ବତ୍ ତଦ୍ବତ୍ କାମା ଯଂ ପ୍ରବିଶନ୍ତି ସର୍ବେ ଶାନ୍ତି ମାପ୍ନୋତି ନ କାମ କାମୀ। ଯେଭଳି ଭାବରେ ସାଗରରେ ଯେତେ ନଦୀ ମିଶିଲେ ମଧ୍ୟ ବା ନଦୀ ନ ମିଶିଲେ ଜଳ ନ ଆସିଲେ ମଧ୍ୟ ସେ ବିକ୍ଷିପ୍ତ ହୁଏ ନାହିଁ, ସେ ଗଭୀର ହେଇକି ରହିଥାଏ, ଶାନ୍ତ ହେଇକି ରହିଥାଏ। ସେଇଭଳି ଭାବରେ ଆମର ହୃଦୟରେ ଯେତେ କାମ ଆସିଲେ ମଧ୍ୟ ଯଦି ଆମେ ଭଗବାନଙ୍କର ଆଶ୍ରୟ ନେବା, ତାହେଲେ ଏ କାମକୁ ଆମକୁ କ୍ଷୁବ୍ଧ କରିପାରିବ ନାହିଁ। ପ୍ରଭୁ ପତଙ୍ଗ, ନା ଏ ପତଙ୍ଗ ଯେଉଁ ରହିଛି, ପତଙ୍ଗକୁ ଦେଖୁଛ ତମେ ବର୍ଷା ଦିନେ ଦେଖିବ ଝଡ଼ି ପୋକ ସବୁ ବାହାରିବେ? ନା ହଁ। ନା ଯଦି ଗୋଟେ ଆଲୋକଟେ ଥିବ ତାପରେ ସବୁ ଆସି ପଶିଯିବେ, ଯଦିଓ ମୃତ୍ୟୁବରଣ କରିବେ। ଭଗବତ ଗୀତାରେ ଅର୍ଜୁନଙ୍କୁ ମଧ୍ୟ ଭଗବାନ କହିଛନ୍ତି, କ'ଣ କହିଛନ୍ତି ନା ଯଥା ଯଥା ପତଙ୍ଗମ ଯୋଉଟାକ ଧାନ ଦିନାଙ୍ଗୋ ବେଗା ଯଥା ସମୁଦ୍ର ମେବାଭିମୁଖା ଦ୍ରବନ୍ତି ତଥା ତବାମି ନରଲୋକ ବୀରା ବିଶନ୍ତି ବକ୍ତ୍ରାଣି ବିବି ଜ୍ୱଳନ୍ତି ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ୍ଧ ବେଗା ତଥୈବ ନାଶାୟ ବିଶନ୍ତି ଲୋକା ତବା ବିଭକ୍ତ୍ରାଣି ସମୃଦ୍ଧ ବେଗା। ପତଙ୍ଗ ଯେତେବେଳେ ନିଆଁରେ ପଡ଼ୁଛି ଆକର୍ଷିତ ହେଇ, ତାର ରୂପ ଦେଖି ଆକର୍ଷିତ ହେଇଯାଉଛି, ରୂପ ଦେଖି ଆକର୍ଷିତ ହେଇଯାଉଛି, ଆସି ଯେତେବେଳେ ରୂପକୁ ଉପଭୋଗ କରିବା ପାଇଁ ଆସୁଛି ସେତେବେଳେ ସେ ମୃତ୍ୟୁବରଣ କରୁଛି। ସେଇଭଳି ଭାବରେ ଭ୍ରମର ଭୃଙ୍ଗ, ଭୃଙ୍ଗ ରସ ପ୍ରତି ଆସକ୍ତି ହେଉଛି, ମଧୁ ମହୁ ପାଇଁ ଆସକ୍ତି ହେଇକିରି ମହୁ ମହୁ ଫୁଲରେ ବସୁଛି, ପଦ୍ମ ଫୁଲରେ ବସୁଛି, ରାତିରେ ପଦ୍ମ ବନ୍ଦ ହେଇଯାଉଛି, ସକାଳୁ ଉଠିଲା ବେଳକୁ ସେ ମୃତ୍ୟୁବରଣ କରୁଛି। ସେଇଭଳି ଭାବରେ ଗଜ ବା ମାତଙ୍ଗ, ଗୋଟେ ମାତଙ୍ଗ ପୁରୁଷ ମାତଙ୍ଗୀ ପ୍ରତି ଆକର୍ଷିତ ହେଇକିରି ସିଏ ଶିକାର ହେଇଯାଉଛି, ଶିକାରର ଶିକାର ହେଇଯାଉଛି, ଏ ସ୍ପର୍ଶ ଆସକ୍ତି ରହିଛି ର ପରିମାଣ ଏଇଟା। ସେଇଭଳି ଭାବରେ ହରିଣ, ହରିଣ ଯେଉଁ ରହିଛି ଇଏ ହେଉଛି କୁରଙ୍ଗ, କୁରଙ୍ଗ ଏ ଶବ୍ଦ ଦ୍ୱାରା ଆସକ୍ତି ହେଉଛି, ଗୀତ ଶୁଣିବା ପାଇଁ ବହୁତ ଆଗ୍ରହ। ବ୍ୟାଧ ଆସିବ, ସେ ଗୋଟେ ଗୀତ ବୋଲିବ, ଏ କୁରଙ୍ଗ ଯେଉଁଠି ଥିବ, ହରିଣ ଯେଉଁଠି ଥିବ, ଆସି ପହଞ୍ଚିବ ଶୁଣିବା ପାଇଁ, ଏବଂ ବ୍ୟାଧ ତାକୁ ସ୍ୱର ମାରିକିରି ତାକୁ ହତ୍ୟା କରିବ। ସେଇଭଳି ଭାବରେ ଯେଉଁମାନେ ଶବ୍ଦ ଦ୍ୱାରା ଆକର୍ଷିତ ହୁଅନ୍ତି ତାଙ୍କର ପରିମାଣ କ'ଣ ନ ହେବ ହିସାବ କର। ମୀନ, ମୀନ ତାର ମଧ୍ୟ ରସ ଆସକ୍ତି ରହିଛି, ରସ କହିଲେ ଖାଦ୍ୟ ଗ୍ରହଣ କରିବାର ଆସକ୍ତି ରହିଛି। ଯେତେ ଖାଦ୍ୟ ଖାଇଥିଲେ ମଧ୍ୟ ଯଦି ଗୋଟେ ଜଣେ ବଂଶୀରେ ପକେଇଦେଲା ତୋପଟେ, ତାହେଲେ ସାଙ୍ଗେ ସାଙ୍ଗେ ସେ ଆସି ଗ୍ରହଣ କରିଦେବ ଏବଂ ତା ତଣ୍ଟିରେ ସେ କଣ୍ଟାଟି ପଶିଯିବ। ତେଣୁ ଏଇ ଯେଉଁ ପାଞ୍ଚଟି ରହିଛନ୍ତି ଜନ୍ତୁ, ଟିକେ ସାବଧାନ ରହିବାର ଅଛି। କ'ଣ ନା, କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତାଇବ ପଞ୍ଚବୀରିବ ପଞ୍ଚ ଏକ ପ୍ରମାଦି ସ କଥଂ ନ ହନ୍ୟତେ ଜ ସେବତେ ପଞ୍ଚବୀରିବ ପଞ୍ଚ। ଏ ଯେଉଁ ଗୋଟିଏ ଗୋଟିଏ ଏ ଜୀବମାନଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ହେଇଥିକି ସେମାନେ ମୃତ୍ୟୁବରଣ କରୁଛନ୍ତି। ମନୁଷ୍ୟର ସବୁଯାକ ପାଞ୍ଚଟି ଯାକ ଇନ୍ଦ୍ରିୟ ପ୍ରବଳ, ତେଣୁ ତା ଅବସ୍ଥା କ'ଣ ହେବ ଚିନ୍ତା କର ଯଦୁ ନା ପ୍ରଭୁ, ତାହେଲେ ତ ଆମେ ବହୁତ ବଡ଼ ଅସୁବିଧାରେ ଅଛୁ ନା। ହଁ, ତମେ ଏ ସମସ୍ତ ଇନ୍ଦ୍ରିୟମାନଙ୍କୁ ଭଗବାନଙ୍କ ସେବାରେ ଲଗେଇଲେ, ତମେ ଯେତେ ନିଜକୁ ଇନ୍ଦ୍ରିୟକୁ ଚେଷ୍ଟା କରିବ ଦମନ କରିବା ପାଇଁ, ତମେ ଦମନ କରିପାରିବ ନାହିଁ। ଯଦି ଜିହ୍ୱାର ଇନ୍ଦ୍ରିୟକୁ ଦମନ ନ କରିଛ, ଇନ୍ଦ୍ରିୟାଣି ଜୟନ୍ତ୍ୟାସୁ ନିରାହାର ମନୀଷିଣ ବର୍ଜୟିତ୍ୱା ତୁ ରସନଂ ତନ୍ନିର ନ ତନ୍ନିରନ୍ୟ ବର୍ଦ୍ଧତେ। ସମସ୍ତ ଯଦି ତମେ କହିବ ଯେ ଇନ୍ଦ୍ରିୟମାନଙ୍କୁ ଦମନ କରିବା ପାଇଁ ମୁଁ ଖାଦ୍ୟ ଦେବିନି, ଜିହ୍ୱାକୁ ଖାଦ୍ୟ ଦେବି ନାହିଁ, ଶ୍ରବଣ କରିବି ନାହିଁ, କିଛି କଥା ଶ୍ରବଣ କରିବି ନାହିଁ, କିଛି ରୂପ ଦେଖିବି ନାହିଁ, ଯେମିତି ମହାତ୍ମା ଗାନ୍ଧୀ କରିଥିଲେ, ଆଖି ବନ୍ଦ କରିଦେଇଥିଲେ, ମୁଁ କଥା ଖରାପ ଜିନିଷ ଦେଖିବି ନାହିଁ, କାନକୁ ବନ୍ଦ କରିବି, ମୁଁ ଖରାପ କଥା ଶୁଣିବି ନାହିଁ, ମୁହଁକୁ ବନ୍ଦ କରିଦେବି, ମୁଁ ଖରାପ କଥା କହିବି ନାହିଁ। କିନ୍ତୁ ଯେତେ ଇନ୍ଦ୍ର ଦମନ କଲେ ମଧ୍ୟ ଜଣେ ଯଦି ଜୁହା ଇନ୍ଦ୍ରକୁ ଦମନ କରି ନ ପାରୁଛି, ତାହେଲେ ସେ ପ୍ରକୃତ ଇନ୍ଦ୍ରିୟ ଜୟୀ ନୁହଁ। ତେଣୁ ଏ ଯେଉଁ ଜୁହା ଇନ୍ଦ୍ରକୁ ଦମନ କରିବା ପାଇଁ କେମିତି ହେବ, ଜଣେ କହିବ ମୁଁ ଖାଦ୍ୟ ଗ୍ରହଣ କରିବିନି, ଭଲ ଜିନିଷ ଖାଇଲେ ସିନା ଜୁହା ଇନ୍ଦ୍ରିୟ ରହୁଛି, ଭଲ କଥା ଭଲ ଖାଦ୍ୟ ଖାଇବି ନାହିଁ। ନା, ଭଗବତ ଗୀତାରେ ଅର୍ଜୁନ କହିଛନ୍ତି, ଅର୍ଜୁନକୁ ଭଗବାନ କହିଛନ୍ତି, ରସ ବର୍ଜଂ ରସ ପିଅସ୍ୟ ପରଂ ଦୁଷ୍ଟ ନିବର୍ତ୍ତତେ। ତମେ ରସ ବର୍ଜନ କଲେ ମଧ୍ୟ ତମର ସେ ଇଚ୍ଛାଟି ରହିଥିବ, କିନ୍ତୁ ଯେତେବେଳେ ପରଂ ଦୁଷ୍ଟ ନିବର୍ତ୍ତତେ, ଯେତେବେଳେ ତମେ ଉନ୍ନତ ସ୍ୱାଦ ପ୍ରାପ୍ତ ହେବ ଭଗବାନ ସେବାରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏଭଳି ଭାବରେ ପିଙ୍ଗଳାର ଉପାଖ୍ୟାନ ଉଦାହରଣ ଦେଉଛନ୍ତି। ପିଙ୍ଗଳା ଗୋଟେ ବେଶ୍ୟା ଥିଲା ବିଧେୟନଗରରେ, ସେ ବେଶ୍ୟା, ତାର ରାତିରେ ହେଲେ ସେ ଜଗିବ, କିଏ ମୋର କଷ୍ଟମର କିଏ ଆସିବ, ମୁଁ ଧନ ପ୍ରାପ୍ତ ହେବି, ଏଭଳି ଭାବରେ ସେ ଗୋଟେ ରାତିରେ ବହୁତ ସମୟ, ରାତି ଅଧ ହେଇଗଲା, କିଏ ଆସିଲେନି, ଯିଏ ଆସୁଛନ୍ତି ସେ ବାଟ ଦେଇକିରି ସେ ଭାବୁଛି ଆଜି ଏ ଲୋକ ମୋର ପାଖକୁ ଆସିବ ବୋଧେ, ମୋତେ ଏତେ ଧନ ଦେବ, ଏଇଭଳିଆ ଚିନ୍ତା କରି କରି ରାତି ଅଧ ହେଇଗଲା, ତେଣୁ ତାହାର ନୈରାଶ୍ୟ ଆସିଲା, ବିରକ୍ତି ଆସିଲା, ବୈରାଗ୍ୟ ଆସିଲା, ତେଣୁ ସେ ଏଇ କଥାଟି କହିଥିଲେ, ଆଶା ହି ପରମଂ ଦୁଃଖମ ନୈରାଶ୍ୟଂ ପରମଂ ସୁଖମ। ଆଶା କରିବା ହିଁ ପରମ ଦୁଃଖଦାୟକ, କିନ୍ତୁ ନୈରାଶ୍ୟ ହେଉଛି ପରମ ସୁଖ। ଯଥା ସଞ୍ଚିତ୍ୟ କାନ୍ତ ଆଶାଂ ସୁଖଂ ସୁସ୍ୱାପ ପିଙ୍ଗଳା। ତେଣୁ ଏଇ କଥା ଚିନ୍ତା କରି ସେ ଆନନ୍ଦରେ ଯାଇକି ଶୟନ କଲା। ତେଣୁ ସେଇଦିନଠାରୁ ସେ ଆଉ ବେଶ୍ୟା ବୃତ୍ତି ତ୍ୟାଗ କରି ଭଗବାନଙ୍କ ଶରଣରେ ଗଲେ। ତେଣୁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଏଇ ଯେଉଁ ଆମର ଅବଧୂତ ଦତ୍ତାତ୍ରେୟ, ସେ ମଧ୍ୟ ଥରେ ସେଇଠି ଯାଇଥିଲେ, ତାଙ୍କ ପାଖକୁ ଯାଇଥିଲେ, ଏବଂ ନିଶ୍ଚିତିଆ ସୌଭାଗ୍ୟମ ଅଭିନନ୍ଦତି ନୂନମିତି କେନାପି କର୍ମଣେତି ଭୋ ବିରକ୍ତ ବର୍ଜ୍ୟ କୃପା ଅଦ୍ୟ ମଦ ଅଙ୍ଗନେୟମେବ ସଫଳୀକୃ। ଏଇ ବୈରାଗୀ ଦତ୍ତାତ୍ରେୟ ତାଙ୍କର ଗୃହକୁ ଯାଇଥିଲେ, ଯାହାଫଳରେ କି ସେଇ ବୈରାଗ୍ୟ ପ୍ରାପ୍ତ ହୋଇଛନ୍ତି। ବିଙ୍ଗଳା ବେଶ୍ୟା ହେଲେ ମଧ୍ୟ ବିଶ୍ୱାଙ୍କଠାରୁ ମଧ୍ୟ ଆମେ ଶିକ୍ଷା କରିବାର ଅଛି। ଏଇଭଳି ଭାବରେ ମୁଁ ତୁମକୁ କେତୋଟି ଗୁରୁଙ୍କ ବିଷୟରେ କହିଲି, ଯଦୁ ନା ସପ୍ତମ ଅଧ୍ୟାୟରେ ଆଠଟି ଗୁରୁଙ୍କ ବିଷୟରେ କହିଲେ, ଅଷ୍ଟମ ଅଧ୍ୟାୟରେ ନଅଟି ଗୁରୁଙ୍କ କଥା କହିଲେ, ନା ନବମ ଅଧ୍ୟାୟରେ ଆଉ ସାତଟି ଗୁରୁଙ୍କ କଥା କୁହାଯିବ। ତେଣୁ ଆଜିର କଥା କହିବି, ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି।